ମୀରାବାଇ ସେନାପତି ଆମର 57 ୱାର୍ଡ ତାରିଣୀ ବସ୍ତି। ଆଉ ପାଣି ସୁବିଧା ନାହିଁ, ରାସ୍ତାଘାଟ ନାହିଁ, ମଶା ହଉଛି, ଲୋକ ବି ରହିପାରୁନାହାନ୍ତି, ବହୁତ ଅସୁବିଧା ହଉଛି। ଗୋବର ପାଣି ଯାଉଛି, କାହାକୁ କଣ ରୋଗ ହଉଛି, ମଶା ତ ଆଉ ସନ୍ଧ୍ୟା ବେଳେ ତ ବସି ହଉନି, ଘରେ ରହି ହଉନି। ଆପଣ ଟିକେ ସୁବିଧା କରନ୍ତୁ ଆଉ, ଖୁଣ୍ଟରେ ବି ଲାଇନ ନାହିଁ, ରାସ୍ତା ଅନ୍ଧାର ହେଇକି ରହୁଛି, ସବୁ କାଦୁଅରେ ମଶା ମାଛି ପିଲାମାନେ ପଡ଼ିଯାଉଛି, ବୁଢା ବୁଢ଼ୀ ଲୋକ ବି ପଡ଼ିକି ହେଲେ କେତେ କଣ ଅସୁବିଧା ହଉଛି। ରାସ୍ତାଘାଟ କରିବେ, ପାଣି ବି ଅସୁବିଧା ହଉଛି, ଲାଇନ ନାହିଁ।